କଲି ଖାସ ତୋର ଲାଗି ବୋଲି ମୁଁ ପୁରା ଘୋଡ଼ା ମଧୁଆ ହେଇଗଲି, ତୁ ଜାଣିନଥିଲେ ବି ତୋର ଲାଗି ମୁଁ ବରବାଦ ହେଲି ବୋଲି ତୁ ଜାଣିଛ।